দশম অধ্যায় পড়ব। আট নেই, অষ্টম অধ্যায় তো সরলা বোধে না, এ তেরোটা পড়িবা। আসন মন্নাশ্রয়স্য গুণতনু উদ্গংতনু শুক্ল রক্ত সদা পীত ইদানিং কৃষ্ণদাঙ্গদা। ভগবানকর নামকরণ হচ্ছে ଏଥିରେ ଗର୍ଗ ମୁନି ଯାଇ ପହଞ୍ଚନ୍ତି ଏବଂ ତାଙ୍କୁ ନାମକରଣ କରିବା ପାଇଁ ନନ୍ଦ ମହାରାଜ ଅନୁରୋଧ କରିଛନ୍ତି। ଅନୁରୋଧ କଲେ ଗର୍ଗ ମୁନି କହିଲେ, ମୁଁ ତ ତୁମର ଆଚାର୍ଯ୍ୟ ନୁହଁ, ତୁମର ଆଚାର୍ଯ୍ୟ ଅଲଗା, ମୁଁ ଯଦି ତୁମର ନାମକରଣ କରିବି ପର ତାହେଲେ ସମସ୍ତେ ଭାବିବେ ଯେ ଇଏ ହେଉଛି ନନ୍ଦଙ୍କର ପୁଅ ନୁହଁ, ଇଏ ହେଉଛି ବସୁଦେବଙ୍କର ପୁଅ, କାହିଁକି ମୁଁ ବସୁଦେବ ଯଦୁକୂଳର ମୁଁ ହେଉଛି ଆଚାର୍ଯ୍ୟ। ତେଣୁ ନନ୍ଦ ମହାରାଜ କହିଲେ ଯେ ଆମେ ଲୁଚେଇକିରି କରିବା, ଏଇଟା କିଏ ଜାଣିବେନି, ଆମର ଯେଉଁ ରହିଛି ଗୋଷ୍ଠ ଗୋଷ୍ଠ ରହିଛି ଗୋ ଗାଈମାନେ ଯେଉଁ ରହୁଛନ୍ତି ସେଇଠି କରିବା। ସମସ୍ତେ ପଳେଇ ଯାଇଛନ୍ତି ଗାଈ ଚରିବା ପାଇଁ, ନେଇକି ପଳେଇ ଯାଇଛନ୍ତି, ତେଣୁ ଆଉ କିଏ ନାହାନ୍ତି, ମୁଁ ଏକୁଟିଆ ଯାଇକରି ପିଲାମାନଙ୍କୁ ଆମର ନାମକରଣ କରିବା। ତେଣୁ ଗର୍ଗମୁନି ଚାହୁଁଥିଲେ ସେଇଟା ନାମକରଣ କରିବା ପାଇଁ ଆସିଛନ୍ତି, ସେ ବସୁଦେବ ତାଙ୍କୁ ପଠେଇଛନ୍ତି, ତେଣୁ ସେ ଆନନ୍ଦ ହେଇକିରି ତାଙ୍କର ସବୁ ନାମକରଣ କରୁଛନ୍ତି। ତେଣୁ ଭଗବାନଙ୍କ ବଳରାମଙ୍କର ନାମକରଣ କରିଛନ୍ତି, ଇଏ ହେଉଛନ୍ତି ତାଙ୍କର ବଳରାମ, ଯେହେତୁ ସେ ସମସ୍ତଙ୍କୁ ବଳ ପ୍ରଦାନ କରୁଛନ୍ତି ତେଣୁ ତାଙ୍କ ନାମ ହେଉଛି ବଳ। ତାଙ୍କ ନାମ ହେଉଛି ପୁଣି ସଂକର୍ଷଣ, ଯେହେତୁ ସେ ଦେବଙ୍କ ଗର୍ଭରୁ ସଂକର୍ଷିତ ହେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାପିତ ହେଇଛନ୍ତି, ତେଣୁ ତାଙ୍କର ନାମ ହେଉଛି ସଂକର୍ଷଣ। ପୁଣି ତାଙ୍କ ନାମ ହେଉଛି ଏମିତି ଅନେକ ନାମ ବଳଦେବଙ୍କର କୁହା କରିସାରିଲା ପରେ କୃଷ୍ଣଙ୍କର ନାମକରଣ କରୁଛନ୍ତି। ଆସନ ବର୍ଣ୍ଣାସ୍ତେବ୍ୟ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ସ୍ଥାପିତ ଇଦାନିଂ କୃଷ୍ଣଦାଙ୍ଗଦା। ଭଗବାନ ଇଏ ହେଉଛନ୍ତି କୃଷ୍ଣ, ଯେ ଇଏ ଭଗବାନ ବୋଲି ସେ କହୁନାହାନ୍ତି, କାହିଁକି ନା ଭଗବାନ ବୋଲି ଜାଣିଲେ ନନ୍ଦ ମହାରାଜ ତ ସେ ତାଙ୍କୁ ଭଗବାନ ପୂଜା କରିଛନ୍ତି, ବସୁଦେବ ଦେବଙ୍କ ଗର୍ଭ ମାନେ ଯେତେବେଳେ ଭଗବାନ ଆବିର୍ଭାବ ହେଇଥିଲେ ଶଙ୍କଚକ୍ର ଗଦାବଧରି ଆବିର୍ଭାବ ହେଇଥିଲେ, ତେଣୁ ଦେବକୀ ବସୁଦେବ ତାଙ୍କୁ ସବୁ ସ୍ତୁତି କଲେ। ତେଣୁ ନନ୍ଦଙ୍କୁ ସିଏ ଯଦିଓ ଭଗବାନ ବୋଲି ସେ କହୁଛନ୍ତି କିନ୍ତୁ ପରୋକ୍ଷ ଭାବରେ କହୁଛନ୍ତି, ତେଣୁ ବର୍ତ୍ତମାନ ସେ କହୁଛନ୍ତି ଇଏ ଯେଉଁ ତୁମର ପୁଅ ଇଏ ହେଉଛି ଆସନ ବର୍ଣ୍ଣା ସ୍ତ୍ରୀ, ତାଙ୍କର ବହୁତ ପ୍ରକାର ବର୍ଣ୍ଣ ଅଛି, ତିନି ପ୍ରକାର ବର୍ଣ୍ଣ ସେ ଧାରଣ କରିସାରିଛନ୍ତି, ଗୁଣ ତନୁ ଯୁଗଙ୍କ ତନୁ ଅନୁଯୁଗ ଯୁଗ ଅନୁସାରେ ସତ୍ୟ ତୃତୀୟା ଦ୍ୱାପର ଏ ତିନି ଯୁଗରେ ସେ ତିନି ପ୍ରକାର ବର୍ଣ୍ଣ ଧାରଣ କରିସାରିଛନ୍ତି। କଣ କଣ ରଙ୍ଗ ବର୍ଣ୍ଣ ନା ଶୁକ୍ଳ ଶୁକ୍ଳ ବର୍ଣ୍ଣ, ରକ୍ତ ଲାଲ ବର୍ଣ୍ଣ, ତଥା ପିତ ପିତ ବର୍ଣ୍ଣ ହେଉଛି କଳି ଯୁଗରେ ଭଗବାନ ଚୈତନ୍ୟ ମହାପ୍ରଭୁରେ ଆସିବେ ସେଇଟା ତାର ଏଇ ସାତ ପ୍ରମାଣ ଏଇଟା ବର୍ଣ୍ଣନା କରାଯାଉଛି। ଇଦାନିଂ କୃଷ୍ଣଦାଙ୍ଗତା ବର୍ତ୍ତମାନ ଯେଉଁ ଇଏ ଧାରଣ କରିଛନ୍ତି କୃଷ୍ଣବର୍ଣ୍ଣ ବା ଶ୍ୟାମବର୍ଣ୍ଣ ଯେଉଁ ଧାରଣ କରିଛନ୍ତି ଇଏ ହେଉଛନ୍ତି ବର୍ତ୍ତମାନ, ସେଥିପାଇଁ ତାଙ୍କ ନାଁ ହେଉଛି ଭଗବ କୃଷ୍ଣ, ଯେହେତୁ ତାଙ୍କ କୃଷ୍ଣତାଙ୍ଗତା କୃଷ୍ଣବର୍ଣ୍ଣ ଧାରଣ କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ପାର୍ସିଆଲି ଏକ୍ସପ୍ଲେନିଂ ଦ ପୋଜିସନ୍ ଅଫ୍ ଲର୍ଡ କୃଷ୍ଣ ଆଣ୍ଡ ପାର୍ସିଆଲି କଭରିଂ ଦ ଫ୍ୟାକ୍ଟସ୍, ଗର୍ଗମୁନି ଇଣ୍ଡିକେଟେଡ୍ ୟୋର୍ ସନ୍ ଇଜ୍ ଏ ଗ୍ରେଟ୍ ପର୍ସନାଲିଟି। ନନ୍ଦ ମହାରାଜକୁ ତାଙ୍କୁ ସନ୍ତୁଷ୍ଟ କରିବେ ଏବଂ ପ୍ରକୃତ କଥା ମଧ୍ୟ କହିବେ ନା ଗର୍ଗମୁନି, ତେଣୁ ଗର୍ଗମୁନି କ'ଣ କହିଲେ ପାର୍ସିଆଲି ଏକ୍ସପ୍ଲେନିଂ ଦି ପୋଜିସନ୍ ଅଫ୍ ଲର୍ଡ କୃଷ୍ଣ, କୃଷ୍ଣଙ୍କର କଥାକୁ ମାନେ ପାର୍ସିଆଲି କହୁଛନ୍ତି, ପୂର୍ଣ୍ଣ ଭାବରେ କହୁନାହାନ୍ତି, ଆଂଶିକ ଭାବରେ କହୁଛନ୍ତି, ଏବଂ ପାର୍ସିଆଲି କଭରିଂ ଦ ଫ୍ୟାକ୍ଟସ୍, ଏବଂ ଆଂଶିକ ଭାବରେ ଇଏ ହେଉଛନ୍ତି ଭଗବାନ ପରମପୁରୁଷ ଭଗବାନ, ଏଇଟାକୁ ଲୁଚେଇକି ରଖୁଛନ୍ତି, କଭରିଂ କରିକି ରଖୁଛନ୍ତି। ତେଣୁ ଗର୍ଗମୁନି ଏଇଭଳିଆ କରିକିରି କହୁଛନ୍ତି ଯେ ତୁମର ୟୋର ସନ୍ ଇଜ୍ ଏ ଗ୍ରେଟ୍ ପର୍ସନାଲିଟି, ତୁମର ପୁତ୍ର ଏଇ ଯେ ବର୍ତ୍ତମାନ ଏଇ ପୁତ୍ର ଇଏ ହେଉଛି ଜଣେ ବହୁତ ମହାନ ପ୍ରସିଦ୍ଧ ବ୍ୟକ୍ତି, ଆଣ୍ଡ ହି କ୍ୟାନ୍ ଚେଞ୍ଜ ଦ କଲର୍ ଅଫ୍ ହିଜ୍ ବଡି ଇନ୍ ଡିଫରେଣ୍ଟ ଏଜେସ୍, ତାଙ୍କର ଏତେ ଶକ୍ତି ଅଛି ସେ ପ୍ରତି ବିଭିନ୍ନ ଯୁଗରେ ତାଙ୍କର ଶରୀରର ଯେଉଁ ବର୍ଣ୍ଣ ଅଛି ତାକୁ ପରିବର୍ତ୍ତନ କରିପାରିବେ। ଇଟ୍ ମେ ବି ନୋଟେଡ୍ that Srila Jiva Goswami in his book Krama Sandarbha has enunciated the purport of this verse. Jiva Goswami jo Sada Sandarbha lekhichanti se Sada Sandarbha re gote sandarbha hochi Krama Sandarbha sethire madhya ei shlokati ku se tika deichanti sethire se lekhichanti je it appears in different colors just like the sunshine which contains seven colors. ସୂର୍ଯ୍ୟଙ୍କର ରଙ୍ଗ ଆଲୋକ ଦେଉଛନ୍ତି ଧଳା ଆଲୋକଟା, କିନ୍ତୁ ସେ ଧଳା ଆଲୋକରେ ସାତଟି ରଙ୍ଗ ଭାଗ ନିଶ ହେଲା ନା, ବାଇଗଣୀ, ଘନ ନୀଳ, ନୀଳ, ସବୁଜ, ହଳଦିଆ, ଲାଲ, ନାରଙ୍ଗୀ, ଏମିତି ସାତଟି ରଙ୍ଗ ରହୁଛି. ସମଟାଇମ୍ସ ଦ କଲର୍ସ ଅଫ୍ ଦି ସନ୍ସାଇନ୍ ଆର୍ ରିପ୍ରେଜେଣ୍ଟେଡ୍ ସେପାରେଟ୍ଲି. ତା ଦେହରେ ଯଦି ପ୍ରିଜିମ୍ଟେ ଦେଖି ଲଗେଇଦେବ ରଖିଦେବ ତାହେଲେ ସବୁ କଲର୍ ସବୁ ଭିନ୍ନ ପ୍ରକାର ଆସେ. ସମଟାଇମ୍ସ ଦି କଲର୍ସ ଅଫ୍ ଦି ସନ୍ସାଇନ୍ ଆର୍ ରିପ୍ରେଜେଣ୍ଟେଡ୍ ସେପାରେଟ୍ଲି, ଅଦରୱାଇଜ୍ ଦ ସନ୍ସାଇନ୍ ଇଜ୍ ଅବଜର୍ଭ ମେନ୍ଲି ଆଜ୍ ବ୍ରାଇଟ୍ ଲାଇଟ୍. ନହେଲେ ସୂର୍ଯ୍ୟ କିରଣ କହିଲେ ଧଳା ଆଲୋକ ଦେଖନ୍ତି. ତେଣୁ ଏଭଳି ଭାବରେ ଭଗବାନ ସମସ୍ତ ରଙ୍ଗର ତାଙ୍କ ପାଖରେ ରହିଛି, ଯେହେତୁ କେଉଁ ରଙ୍ଗ ସେ କେତେବେଳେ ଦେଖାଉଛନ୍ତି. ଦ ୱାର୍ଡ ଆସନ ଇଣ୍ଡିକେଟ୍ସ ଦଟ୍ ହି ଇଜ୍ ଅଲୱେଜ୍ ପ୍ରେଜେଣ୍ଟ. ଆସନ ବର୍ଣ୍ଣାସ୍ତ ଯେଉଁ କୁହାଯାଉଛି, ଆସନ ଅର୍ଥ ହେଉଛି ସେ ସବୁବେଳେ ପାଇଁ ରହୁଛନ୍ତି. ଏମିତି ନୁହଁ ଯେ ଏଇ ଜନ୍ମ ହେଲେ ଆଗରୁ ଚଳିଗଲେ ତାଙ୍କ ନଥିଲା, କିଛି ସବୁବେଳେ ପାଇଁ ରହୁଛନ୍ତି. ତାପରେ ସେଇଟା ସରିଲା ପରେ କାଲି କହିଲି ମହତ୍ ବିଚଳନ ଗୁଣାଂ ଗୃହିଣାଂ ଦିନଚେତସାଂ ନିଶ୍ଚୟ ଭଗବାନ କଳ୍ପତି ନାନ୍ୟଥା କୁଚିତ୍. ତେଣୁ ନନ୍ଦ ମହାରାଜଙ୍କ ଗୃହକୁ ଯେତେବେଳେ ଆସିଲେ ଗର୍ଗମୁନି, ଗର୍ଗମୁନିକୁ ସିଏ ଆଉ କେମିତି ତାଙ୍କୁ ସ୍ତୁତି କରିବେ? ଗର୍ଗମୁନି ହେଉଛନ୍ତି ମହତ୍ ବ୍ୟକ୍ତି, ମହତ୍ ବ୍ୟକ୍ତି ସିଏ ଯେଉଁ ତାଙ୍କ ଘରକୁ ଆସିଛନ୍ତି, ଚାଲିକି ଆସିଛନ୍ତି ବା ଆସୁଛନ୍ତି, ବିଚଳନ କରିଛନ୍ତି ଏଠିକି. ଏଇଟା କ'ଣ ପାଇଁ ହେଇଛି ନା ନୁଣାଙ୍ଗ ଗୃହିଣାଙ୍ଗ ଦିନଚେତସା, ମନୁଷ୍ୟମାନଙ୍କ ପାଖରେ ବିଶେଷ ଭାବରେ ଗୃହୀମାନଙ୍କର ଯେଉଁମାନେ ଦିନ ଦିନ ହୃଦୟ ରହୁଛନ୍ତି, ବହୁତ ଦୁଃଖ ପ୍ରାପ୍ତ ହେଉଛନ୍ତି, ତାଙ୍କୁ ନିଶ୍ରେୟସାୟ ଭଗବାନ, ତାଙ୍କର ଶ୍ରେୟ ସାଧନ କରିବା ପାଇଁ ତାଙ୍କର କେମିତି ମଙ୍ଗଳ ପ୍ରାପ୍ତ ହେବେ? ଯେମିତି ତୁମ ପୁଅ ଆକ୍ସିଡେଣ୍ଟ ହେଇଗଲା, ତୁମେ ଗଲ ତାକୁ ସାହାଯ୍ୟ କରିବା ପାଇଁ, ସେମିତି ଯେଉଁମାନେ ମହତ୍ ବ୍ୟକ୍ତିମାନେ ସେମାନେ ପ୍ରତି ଗ୍ରହରେ ଆସିକରି ପ୍ରତି ଗୃହୀମାନଙ୍କ ପାଖକୁ ଆସିକି ତାଙ୍କୁ ସାହାଯ୍ୟ କରିବା ପାଇଁ, ତାଙ୍କର ସେବା ସାଧନ କରିବା ପାଇଁ, ତାଙ୍କର ମଙ୍ଗଳ କେମିତି ସେମାନେ ପ୍ରାପ୍ତି ହେବେ, ସେଥିପାଇଁ ହେ ଭଗବାନ ହେ ଗର୍ଗମୁନି କଳ୍ପତି ନାନ୍ୟଥା, ଅନ୍ୟ କିଛି କାରଣ ନାହିଁ ଆପଣଙ୍କର ଆସିବାର. ଯେଉଁମାନେ ଆମେ ଅନ୍ୟ ଝରକୁ ଯାଉଛୁ କ'ଣ ପାଇଁ? ଆମର କାମ ପାଇଁ, ଆମର ଏଇଟା ଦରକାର, ସେଇଟା ଦରକାର, ଏଇଟା ଦିଅ ସେଇଟା ଦିଅ. କିନ୍ତୁ ଯେଉଁମାନେ ମହତ୍ ବ୍ୟକ୍ତିମାନେ ସେମାନଙ୍କୁ ଯାଆନ୍ତି, ତାଙ୍କ ନିଜ କାମ ପାଇଁ ଯାଆନ୍ତିନି, ସେ ସେଇ ଲୋକମାନଙ୍କର ମଙ୍ଗଳ କରିବା ପାଇଁ ଯାଆନ୍ତି. ଦଶମ ଅଧ୍ୟାୟ ନାଇଁ କି? ଦଶମ ଅଧ୍ୟାୟରେ ଚଉତିରିଶ ଲୋକ ଦଶ ଦଶ ତା ପୂର୍ବଟା ସେଇଟା ପଢ, ସେଇ ପେଜ୍ ଯେଉଁଟା ପଢ଼ିଥିଲି ସେ ପେଜ୍ରେ ପୂର୍ବ ଶ୍ଳୋକଟି କହିଥିଲା, ସେଇଟା ପଢ଼ ପଢ଼ ଦଶ ଦଶ ଚଉତିରି ଯଶାବତାରା ଜ୍ଞାନ୍ତେ ଶରୀରେଷୁ ଅଶରୀଣା ତେସ୍ତେଇ ଅତୁଳିତି ସାଜୟୀ ଦେଶୁ ଅସଙ୍ଗତି. ଇଏ ହେଉଛି ବହୁତ ପ୍ରସିଦ୍ଧ ଶ୍ଳୋକ, ଏ ବିଷୟରେ ଆମେ ଆସନ୍ତାକାଲି ଆଲୋଚନା କରିବା. ତା ପୂର୍ବରୁ ଅଷ୍ଟମ ଅଧ୍ୟାୟରେ ଯେଉଁ ଭଗବାନ ବିଳାସ ହୋଇଥିଲା ସେ ବିଷୟରେ ଆମେ ସଂକ୍ଷେପରେ ବର୍ଣ୍ଣନା କରିବା. ନାଇଁ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ନାମକରଣ ହେଲା ପରେ ଭଗବାନଙ୍କର ବିଭିନ୍ନ ଲୀଳା ସବୁ କରୁଛନ୍ତି, ବାଲ୍ୟଲୀଳା ସବୁ କରୁଛନ୍ତି. ବାଲ୍ୟଲୀଳା କେତେବେଳେ ଯାଇକରି ଭଗବାନ କ'ଣ କରୁଛନ୍ତି ନା ମାଖନ ଚୋରି କରୁଛନ୍ତି, କେତେବେଳେ ଯାଇକରି ସେ ମାଖନ ଆଣିକରି ତାଙ୍କ ସାଙ୍ଗମାନଙ୍କୁ ଦେଉଛନ୍ତି, କେତେବେଳେ ମାଙ୍କଡ଼ମାନଙ୍କୁ ଦେଉଛନ୍ତି, ଏମିତି ସେ ମୋ ଘରେ ଘରେ ଯାଇକରି ଏଇଭଳି ଭାବରେ ମାଖନ ଚୋରି ବିଭିନ୍ନ ଲୀଳା ସବୁ କରୁଛନ୍ତି, ଗୋଟେ ଗୋଟେ ଲୀଳା ବର୍ଣ୍ଣନା କରିଛନ୍ତି. ତେଣୁ ଏଇ ଅଧ୍ୟାୟରେ ବିଶେଷ ଭାବରେ ମାଖନ ଚୋର ଲୀଳା ଏବଂ ବିଶେଷ ଭାବରେ ଭଗବାନଙ୍କର ଆଉ ଗୋଟେ ଲୀଳା ହେଇଥିଲା, ସେ ହେଉଛି ମୃଦୁଭକ୍ଷଣ. ମୃଦୁଭକ୍ଷଣ କହିଲେ ମାଟି ଖାଇଥିଲେ ଭଗବାନ, ମାଟି ଖାଇଥିଲେ. ତେଣୁ ମାନେ ଏଇ ଯେଉଁ ଭଗବାନ ଯେଉଁ ଲୀଳା ସବୁ କରୁଛନ୍ତି ସେଥିରେ ସେ କହୁଛନ୍ତି କେତେବେଳେ ବତ୍ସାନ୍ ମୁଞ୍ଚନ୍ କୁଚି ସମୟ କ୍ରୋଶ ସଂଜାତ ହାସ ସ୍ତେୟଂ ସ୍ୱାଦେ ତ୍ୟର୍ଥ ଦଧିପୟ କଳ୍ପିତ ସ୍ତ୍ରିୟ ଯୋଗୀ ମର୍କାନ୍ ଭୁକ୍ଷାନ୍ ବିଭଜତି ସେନାଭି ଭାଣ୍ଡ ଭିନ୍ନତି। ଏମିତି ବିଭିନ୍ନ ପ୍ରକାର ଯେଉଁଠି ଯାଇକିରି ଲବଣୀ ଚୋରି କରୁଛନ୍ତି, କେଉଁଠି ମର୍କାନ୍ ଭୁକ୍ଷାନ୍ ମାନେ ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଉଛନ୍ତି, କେଉଁଠି ଭାଙ୍ଗି ଯାଇ ଯେଉଁ ଲବଣୀ ଭାଣ୍ଡ ସବୁ ଅଛି ଲବଣୀ ହାଣ୍ଡି ସବୁ ସେଥିରେ ଭାଙ୍ଗି ଦେଉଛନ୍ତି। ଯେଉଁଠି କହୁଛନ୍ତି କିଛି ନ ମିଳିଲା ସେଠି କ'ଣ କହୁଛନ୍ତି ନା ଦ୍ରବ୍ୟ ଲାଭ ସହ ଗୃହକୋପିତ ଜାତୀୟ ଉପକୃଷ୍ଟ ଦୋକାନ, ଛୋଟ ପିଲା ଯଦି ତାଙ୍କର ଥିବ ତାଙ୍କୁ ଚିମୁଡ଼ି ଦେବେ ବା ତାଙ୍କୁ ବାଡ଼େଇ ଦେବେ, ଯେଉଁଥିରେ ସେ କାନ୍ଦିବ, ଏଇଭଳି ଭାବରେ କରିକି ପଳେଇ ଯାଉଛନ୍ତି। ଏଇଭଳି ଭାବେ ବିଭିନ୍ନ ଲୀଳା ବାଲୀଳା ସବୁ କରୁଛନ୍ତି। ଏବଂ ଆଉ ଗୋଟେ ଲୀଳା ହେଉଛି ମୃଦୁଭକ୍ଷଣ ଲୀଳା, ଯେଉଁ ମୃଦୁଭକ୍ଷଣ ଯେଉଁ ଥରେ କୃଷ୍ଣ ସାଙ୍ଗମାନଙ୍କ ସହିତ ଯେଉଁ ଖେଳୁଥିଲେ ସେ ସମୟରେ ତାଙ୍କର ବଡ଼ ଭାଇ ବଳରାମ ଏବଂ ସାଙ୍ଗମାନେ ଆସି କହୁଛନ୍ତି ଯଶୋଦା ମାଙ୍କୁ ଯେ ତୁମର ପୁଅ କୃଷ୍ଣ ବର୍ତ୍ତମାନ ମାଟି ଖାଉଛି, ବୃନ୍ଦାବନ ଗଲେ ସେଠି ଅଛି ବ୍ରହ୍ମ ସରୋବର ବ୍ରହ୍ମ କୁଣ୍ଡ ଯେଉଁଠି ଭଗବାନ ସେଇ ଲୀଳାଟି କରିଥିଲେ, ମୃଦୁଭକ୍ଷଣ ଲୀଳାଟି କରିଥିଲେ। ତେଣୁ ଯଶୋଦା ମା ପଚାରିଲେ ଆରେ ତୁ କ'ଣ ଇଏ ମାଟି ଖାଇଛୁ, ସବୁ ସାଙ୍ଗମାନେ କହୁଛନ୍ତି ତୋର ବଳରାମ ନା ମୁଁ ଖାଇନି, ବଳରାମ କହୁଛନ୍ତି ନା ସମସ୍ତେ ମିଛ କହୁଛନ୍ତି, ନା ହଁ ବର୍କିତ ବାହାନ ଆମ୍ବ ସର୍ବେ ମିଥ୍ୟା ବିଶ୍ୱସିନ, କାହିଁକି ମିଥ୍ୟା କହିବେ ନା ଯଦି ସତ୍ୟ ଗିରତ ହି ସମକ୍ଷ ପଶ୍ଚିମ ମୁଖ, ଯଦି ତୁମେ କହୁଛ ସେ ମିଛ ସତ କଥା ତାହେଲେ ମୋର ମୁଖ ଦେଖୁନ। କୃଷ୍ଣ ଭାଇ ବୋଧେ କହିଦେଲେ ତାହେଲେ ଯଶୋଦା କହିବେ ମା କହିବେ ନା ଯାହା ଠିକ ଅଛି ତୁ ଯା, କିନ୍ତୁ ମା କହିଲେ ନା ଦେଖା ପାଟି କର, ତେଣୁ ଭଗବାନ ଯେତେବେଳେ ପାଟି ଖୋଲିଦେଲେ ସେତେବେଳେ ସାରା ବିଶ୍ୱ ନିଜକୁ ମଧ୍ୟ ଯଶୋଦା ମା ନିଜକୁ ମଧ୍ୟ ତାଙ୍କ ପାଟି ଭିତରେ ଦେଖୁ, ଆଗରୁ ଥରେ ଦେଖିଥିଲେ ଭଗବାନଙ୍କୁ ଯେତେବେଳେ ସ୍ତନ୍ୟପାନ କରୁଥିଲେ କୃଷ୍ଣ ତାଙ୍କର ହାଇ ନେଲାବେଳେ ସେତେବେଳେ ତାଙ୍କର ବିଶ୍ୱରୂପ ଦେଖିଥିଲେ, ସେତେବେଳେ ସେ ଭାବିଲେ ମୋର ମୁଣ୍ଡ ଖରାପ ହୋଇଗଲା ବୋଧେ, ବର୍ତ୍ତମାନ ପୁଣି ଯେତେବେଳେ ଦେଖିଲେ ସେତେବେଳେ ପୁଣି ମୋତେ ସେ ଭାବିଲେ ପୁଣି ଆରେ ମୋର କ'ଣ ମୁଣ୍ଡ ଖରାପ ହୋଇଯାଇଛି କି କ'ଣ ଭୂତ ପ୍ରେତ ଗୋଟେ କ'ଣ ଲାଗିଯାଇଛି ମୋ ପୁଅକୁ, ଏମିତି କହିକିରି ସେ ତାକୁ ନେଇକିରି ପୁଣି ତାକୁ ସ୍ନାନ ବାହାନ କରୁଛନ୍ତି ଏସବୁ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ତ୍ରୟୋ ଚୌପିନିଷଦ୍ଭିଶ୍ଚ ସାଂଖ୍ୟ ଯୋଗୈଶ୍ଚ ସତ୍ତ୍ୱଦେଇ ଉପଜ୍ଞାମାନ ମହାତ୍ମ୍ୟଂ ହରିଂସାଂ ମନ୍ୟତାତ୍ମଜଂ। ତ୍ରୟୋ ଚୌପନିଷଦ୍ଭିଶ୍ଚ, ତ୍ରୟୀ କହିଲେ ବେଦ ଉପନିଷଦ ଏଥିରେ ଏବଂ ସାଂଖ୍ୟ ଯୋଗୈଶ୍ଚ ସତ୍ତ୍ୱଦେଇ ବେଦ ଉପନିଷଦରେ ଯେଉଁ ଭଗବାନଙ୍କର ଉପଗୀୟମାନ ମହାତ୍ମ୍ୟ ହରିଂ ହରିଙ୍କର ମହାତ୍ମ୍ୟ ସବୁ ଗାନ କରାଯାଇଛି, ଏବଂ ଯେଉଁମାନେ ସତ୍ୱତୀ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଭକ୍ତି ମାର୍ଗରେ ବା ସାଂଖ୍ୟ ଯୋଗରେ ଭଗବାନଙ୍କର ସବୁ ଗୀତ ବା ମହାତ୍ମ୍ୟ ସବୁ ଗାନ କରିଛନ୍ତି ସେ ହରିଙ୍କୁ ଯଶୋଦା ହରିଙ୍କର ଯେତେ ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସିଏ ଭାବୁଛନ୍ତି ଇଏ ମାନ୍ୟତାତ୍ମଜମ ମୋର ପୁଅ, ଏ ଛୋଟ ପିଲା ଅନ୍ୟ ପିଲା ଭଳିଆ ସେ ନିଜକୁ କୃଷ୍ଣଙ୍କୁ ସେ ଭାବୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କ ଲୀଳା ସବୁ ଶୁଣିଲେ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନ ପଚାରିଲେ ଯେ ନନ୍ଦ କି ମକରଦ ବ୍ରହ୍ମନ୍ ସେ ଏବଂ ମହୋଦୟମ୍ ଯଶୋଦାଚ ମହାଭାଗା ପପୁଜସ୍ୟା ସ୍ତନ ଘରି, ନନ୍ଦ କ'ଣ କରିଥିଲେ କ'ଣ ଶ୍ରେୟ କରିଥିଲେ କ'ଣ ଉତ୍ତମ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ କି ସିଏ ଏତେ ମହାନ ବର୍ତ୍ତମାନ ଭଗବାନ ଆସି ତାଙ୍କର ଲୀଳା କରୁଛନ୍ତି ତାଙ୍କ ପୁତ୍ର ହିସାବରେ, ଏବଂ ଯଶୋଦା ମଧ୍ୟ ମହାଭାଗା ବହୁତ ଭାଗ୍ୟବାଦୀ ଯଶୋଦା ମଧ୍ୟ ସିଏ କ'ଣ କରିଥିଲେ ଯେଉଁଥିପାଇଁ କି ଭଗବାନ ପପୁ ଯଶ୍ୟା ସ୍ତନ ହରି ଭଗବାନ ହରି ତାଙ୍କର ସ୍ତନ୍ୟପାନ କରୁଛନ୍ତି। ତେଣୁ ଏ ତ ବହୁତ ବିରାଟ ବଡ଼ ପ୍ରସଙ୍ଗ, ତେଣୁ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ନନ୍ଦ ମହାରାଜ କହିଥିଲେ ଦ୍ରୋଣ ବସୁନାଂ ପ୍ରବରୋ ଧରୟା ସବାର୍ଯ୍ୟା କରିଷ୍ୟମାଣ ଆଦେଶାନ୍ ବ୍ରହ୍ମଣ ସ୍ତମୁବାଚ। ଇଏ ନନ୍ଦ ଯିଏ ସେ ଥିଲେ ଅତୀତରେ ଦ୍ରୋଣ ଥିଲେ ଏବଂ ଯଶୋଦା ଥିଲେ ଧରା, ତେଣୁ ବ୍ରହ୍ମାଙ୍କର ଆଦେଶରେ ସେ ଆସିଛନ୍ତି, ଆଗରୁ ବହୁତ ପୁଣ୍ୟକର୍ମ କରୁଥିଲେ ଯେଉଁଥିପାଇଁ କି ଭଗବାନ ତାଙ୍କର ପୁତ୍ର ହିସାବରେ ଆସିଛନ୍ତି। କିନ୍ତୁ ପ୍ରକୃତରେ ଦ୍ରୋଣ ଏବଂ ଧରା ଏମାନେ ଏଇ ଯେଉଁ ନନ୍ଦ ଏବଂ ଯଶୋଦାଙ୍କ ଶରୀରରେ ସେମାନେ ଇଏ କରିଛନ୍ତି ମାନେ ରହିଛନ୍ତି ସେ ତାଙ୍କ ଶରୀର ଆତ୍ମା ଉପରେ ରହିଛନ୍ତି, କିନ୍ତୁ ପ୍ରକୃତିରେ ନନ୍ଦ ଏବଂ ଯଶୋଦା ହେଉଛନ୍ତି ଭଗବାନଙ୍କର ନିତ୍ୟ ପିତା ଏବଂ ମାତା। ଦ୍ରୋଣଧରା ଯିଏ ଭଗବାନଙ୍କର ପିତା ହେବା ପାଇଁ ଚାହୁଁଛନ୍ତି, ବାସଲ ଉପରେ ଭଗବାନଙ୍କର ପିତା ହେବା ପାଇଁ ଚାହୁଁଛନ୍ତି, ତେଣୁ ସେ ସେଇ ତାଙ୍କ ଶରୀରରେ ମଧ୍ୟ ଆସିକି ଆଶ୍ରୟ ନେଉଛନ୍ତି। ଆମ ଶରୀରରେ ବହୁତ ପ୍ରକାର ଆତ୍ମା ଅଛନ୍ତି ନା, ଶରୀରରେ ଦ୍ରୋଣାଚାର୍ଯ୍ୟ ଅଲଗା, ଏ ଦ୍ରୋଣ ଅଲଗା। ତେଣୁ ଏଇଭଳି ଭାବରେ ଅଷ୍ଟମ ଅଧ୍ୟାୟରେ ଏସବୁ ଭଗବାନଙ୍କ ବିଭିନ୍ନ ଲୀଳା, ନାମକରଣ ଲୀଳା ଏବଂ ଭଗବାନଙ୍କ ବାଲ୍ୟଲୀଳା ସବୁ ବର୍ଣ୍ଣନା କରିସାରିଲା ପରେ ନବମ ଅଧ୍ୟାୟରେ ଲୀଳାଟି ବର୍ଣ୍ଣନା କରି ଭଗବାନଙ୍କର ଏଇ ଯେଉଁ ଦଶମ ଅଧ୍ୟାୟରେ ଯେଉଁ ସ୍ତୁତିଟି ଆମକୁ କଲେ, ଇଏ ହେଉଛି ଯମଳାର୍ଜୁନ ନଳକୁବେର ଏବଂ ମଣିଗ୍ରୀବ ଏଇ ପ୍ରାର୍ଥନାଟି କରିଛନ୍ତି। ଏ ପ୍ରାର୍ଥନାଟି ନବମ ଅଧ୍ୟାୟରୁ ଆରମ୍ଭ ହେଇଛି, ଏ ଲୀଳାଟି ଆରମ୍ଭ ହେଇଛି ଭଗବାନଙ୍କର ଯେଉଁ ଭଗବାନ ଯଶୋଦା ମା ତାଙ୍କୁ ବାନ୍ଧିଛନ୍ତି ଏବଂ ସେଇ ବନ୍ଧା ହେଇକିରି ସେ ଉଦୁକଳରେ ଯେତେବେଳେ ଯାଇଛନ୍ତି, ସେ ଯେଉଁ ଦୁଇଟି ଗଛ ବୃକ୍ଷ ରହିଛି ଯମଳ ଅର୍ଜୁନ ଅର୍ଜୁନ ଦୁଇଟି ଯାଁଳା ଅର୍ଜୁନ ବୃକ୍ଷ ବିରାଟ ବିରାଟ ବୃକ୍ଷ ସେସବୁ ଭଗବାନ ସେ ତା ଭିତରେ ପଶିକିରି ଯେତେବେଳେ ଟାଣି ଦେଇଛନ୍ତି ସେ ଉଦୁକଳକୁ, ସେତେବେଳେ ଏ ଦୁଇଟି ବୃକ୍ଷ ଭାଙ୍ଗିଯାଇଛି ଏବଂ ଭାଙ୍ଗିଯିବା ସମୟରେ ସେହି ସମୟରେ ସେଇଠୁ ଏ ଦୁଇ ଜଣ ପୁଣି ତାଙ୍କର ଶରୀର ପ୍ରାପ୍ତ ହେଇକିରି ନଳକୁବର ମଣିଗ୍ରୀବ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତାଦେହରୁ ଏ ସ୍ତୁତିଟି ଗୋଟିଏ ଆମେ ଆସନ୍ତାକାଲି ପଢ଼ିପାରିବୁ। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ନାରାୟଣ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବନ୍ଦ କି, ଦାଇ ଗୌରବାନନ୍ଦେ, ଜୟ ଶ୍ରୀମତୀ ସୁମଧୁରା ଦେବୀ।